ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଝାରସୁଗୁଡ଼ା ଜିଲ୍ଲାର 16 ପଞ୍ଚାୟତରେ ହର୍ ଘର୍ ନଲ୍ ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କଲେ ରାଜସ୍ୱ ମନ୍ତ୍ରୀ। ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ନିଆଯାଉଛି, କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରେ ଅନୁଷ୍ଠିତ ହେଲା ଆସୋ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ହିନ୍ଦୀ ଦିବସ ଏବଂ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହେଲା 16 ଉପଚାର ପୂଜା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର 16 ପଞ୍ଚାୟତରେ ହର୍ ଘର୍ ନଲ୍ ଯୋଜନା ଅନ୍ତର୍ଗତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। 109,45,00,000 ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା 14,881 ପରିବାର ଉପକୃତ ହୋଇପାରିବେ। ସେହିପରି ମନ୍ତ୍ରୀ ଶ୍ରୀ ପୂଜାରୀ ବ୍ରଜରାଜନଗରରେ 20 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନବନିର୍ମିତ ରାସ୍ତାର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୃଦ୍ଧ ଗାଁ ସମୃଦ୍ଧ ସମ୍ବଲପୁର ବୈଠକରେ ଯୋଗଦେଇ ଗ୍ରାମାଞ୍ଚଳରେ ନାଗରିକଙ୍କ ବିଭିନ୍ନ ମୌଳିକ ସୁବିଧା ଏବଂ ଆନୁଷଙ୍ଗିକ ଭିଭିଭୂମି ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ମନରେଗା ଯୋଜନାରେ ଶ୍ରମିକମାନଙ୍କୁ ସଶକ୍ତ କରିବା, ପିଏମ୍ ସ୍ୱନିଧି ଯୋଜନାରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆତ୍ମନିର୍ଭର କରିବା ଆଦି ପ୍ରସଙ୍ଗ ଉପରେ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମ୍ବଲପୁରରେ ଥିବା ସମ୍ଭାବନା, ଭିଭିଭୂମି, ଉତ୍ପାଦନ ଓ ବଜାରକୁ ଦୃଷ୍ଟିରେ ରଖି ସମ୍ବଲପୁରୀ ବ୍ରାଣ୍ଡକୁ ଆଗକୁ ନେବା ସରକାରଙ୍କ ଲକ୍ଷ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଅନେକ ବିଭାଗ, ଅନେକ ନୀତି, ଅନେକ କାର୍ଯ୍ୟକ୍ରମ ନାଗରିକମାନଙ୍କ ପାଇଁ ହେଉଛି, ଲୋକଙ୍କ ପାଇଁ ହେଉଛି, ଏଗୁଡ଼ିକ ସମସ୍ତଙ୍କୁ ନିର୍ଦ୍ଦିଷ୍ଟ ଭାବେ ସୁବିଧା ମିଳୁ, ଏଇଟା ତାର ଗୋଟେ ମୂଳ ଉଦ୍ଦେଶ୍ୟ ଥାଏ। ଆମ ଜିଲ୍ଲାରେ ପାଖାପାଖି ଯୋଉ ଏସ୍ଏଚ୍ଜି ସମୂହ ଅଛନ୍ତି, ଏନ୍ଆର୍ଜିଏସ୍ର ଶ୍ରମିକ ଶକ୍ତି ଅଛନ୍ତି, ଯେଉଁମାନେ ଆମର ସହରାଞ୍ଚଳରେ ଯୋଉ ଚାଷୀମାନେ ଅଛନ୍ତି, ସେକ୍ଟର ପନିପରିବାରେ ଉତ୍ପାଦନ କିମ୍ବା ବିକ୍ରି କରୁଥିବା ଲୋକମାନେ ଅଛନ୍ତି, ଯେତେ ଇକୋନୋମିକ ଆକ୍ଟିଭିଟିଜ୍ ଅଛି, ସେ ଇକୋନୋମିକ ଆକ୍ଟିଭିଟିଜ୍ ଗୁଡ଼ିକ କେମିତି ଆକ୍ସିଲରେଟ୍ କରାଯାଇପାରିବ।
କେନ୍ଦ୍ର ସରକାର ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁର ସହରରେ ଆସୋ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନୂତନ ଜାତୀୟ ଶିକ୍ଷାନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଆଣିବା ଏବଂ ମାତୃଭାଷାରେ ଶିକ୍ଷା ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଉଛି। ଉଲ୍ଲାସ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ 15 ବର୍ଷ ବୟସରୁ ଅଧିକ ନିରକ୍ଷର ଥିବା ଲୋକଙ୍କୁ ସାକ୍ଷର କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମଧ୍ୟ ଯୋଗ ଦେଇଥିଲେ। ରାଜ୍ୟରେ ସ୍କୁଲ ଯାଉଥିବା ପିଲାମାନଙ୍କ ସଂଖ୍ୟା ସମ୍ବଲପୁରରେ ଅଧିକ। ସମ୍ବଲପୁରରେ 3,000 ପିଲା ଅଧାରୁ ପାଠ ଛାଡ଼ୁଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା ଆଧାରରେ ଆମ ସମ୍ଭାଦଦାତା ଜଣାଇଛନ୍ତି। ସମ୍ବଲପୁର ଜିଲ୍ଲାରେ ପ୍ରାୟ 1,06,000 ପିଲା ଥିବା ଜଣାପଡ଼ିଛି। ପ୍ରତ୍ୟେକ ପିଲାଙ୍କୁ ବିଦ୍ୟାଳୟ ପରିସରକୁ ଆଣିବା ପାଇଁ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍କ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଛାତ୍ରଛାତ୍ରୀ ପ୍ଲାକାର୍ଡ ଧରି ନଗର ପରିକ୍ରମା କରିବା ସହ ଅଧାରୁ ପାଠ ଛାଡ଼ୁଥିବା ପିଲାମାନଙ୍କୁ ବିଦ୍ୟାଳୟକୁ ଆସି ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହେବା ନେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଗଜପତି ଜିଲ୍ଲା ରାମଗିରି ପଞ୍ଚାୟତ ହାଟପଦାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ପଦଯାତ୍ରା ପ୍ରାଥମିକ ବିଦ୍ୟାଳୟଠାରୁ ବାହାରି ସହର ପରିକ୍ରମା କରିଥିଲା। ବିଦ୍ୟାଳୟକୁ ଯାଇପାରୁନଥିବା ପିଲାଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଘର ଘର ବୁଲି ଏକ ସର୍ବେକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାରା ଦେଶରେ ଆଜି ହିନ୍ଦୀ ଦିବସ ପାଳନ କରାଯାଉଛି। 1949 ଆଜିର ଦିନରେ ସମ୍ବିଧାନ ସଭା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀ ଭାଷାକୁ ଦେଶର ରାଜଭାଷା ବା ସରକାରୀ ଭାଷା ଭାବରେ ଗ୍ରହଣ କରାଯାଇଥିଲା। ଆଜିର ସମୟରେ ବିଶ୍ୱର ବହୁଳ ଭାବରେ କଥିତ ଭାଷା ମଧ୍ୟରୁ ହିନ୍ଦୀ ଗୋଟିଏ ଲୋକପ୍ରିୟ ଭାଷା ପାଲଟିଛି ଏବଂ 52 କୋଟିରୁ ଅଧିକ ଲୋକ ଏହାକୁ ପ୍ରଥମ ଭାଷା ରୂପେ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିନ୍ଦୀ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ହିନ୍ଦୀ ଭାଷା କେବଳ ଏକ ଭାବ ଆଦାନ ପ୍ରଦାନର ମାଧ୍ୟମ ନୁହେଁ, ବରଂ ଭାରତୀୟ ସମୃଦ୍ଧ ଐତିହ୍ୟର ପରିଚୟ ଓ ମୂଲ୍ୟବୋଧକୁ ବହନ କରେ। ହିନ୍ଦୀ ଭାଷା ଆମ ପାଇଁ ଖୁବ୍ ଗର୍ବ ଏବଂ ଗୌରବର ବିଷୟ, ଯାହାକି ଆମକୁ ଦେଶ ଗଠନରେ ଅନୁପ୍ରେରିତ କରିଥାଏ। ଜିଏସ୍ଟି ପରିଷଦ ବୈଠକରେ ବିଭିନ୍ନ କ୍ଷେତ୍ରରେ ଦ୍ରବ୍ୟ ଓ ସେବାକର ହ୍ରାସ କରାଯାଇ ନିମ୍ନ ଏବଂ ମଧ୍ୟବିତ୍ତ ପରିବାର ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ନେଇ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଏସ୍ଟି ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଦ୍ରବ୍ୟ ଓ ସେବାକରରେ ହ୍ରାସ କରାଯାଇଛି। ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମ୍ ପ୍ରଦାନ କ୍ଷେତ୍ରରେ ଜିଏସ୍ଟି ହାର 18% ଥିଲା। ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ ଟିକସମୁକ୍ତ କରାଯାଇଛି। ସେହିପରି 36ଟି ଜୀବନ ରକ୍ଷାକାରୀ ଔଷଧଗୁଡ଼ିକ ଉପରେ କରମୁକ୍ତ କରାଯାଇଛି, ଫଳରେ କର୍କଟ ଚିକିତ୍ସା ଏବଂ ଦୀର୍ଘଦିନ ଧରି ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ। ଏଥିସହିତ ବିଭିନ୍ନ ଔଷଧ ଏବଂ ଗଜ୍ ବ୍ୟାଣ୍ଡେଜ୍, ରୋଗ ନିର୍ଦ୍ଧାରଣ କିଟ୍, ଗ୍ଲୁକୋମିଟର, ଥର୍ମୋମିଟର ଭଳି ଚିକିତ୍ସା ଉପକରଣ ଉପରେ କର ପରିମାଣ 12%ରୁ 5%କୁ ହ୍ରାସ କରାଯାଇଛି। ଜିଏସ୍ଟି ସଂସ୍କାର ସମ୍ପର୍କରେ ସମ୍ବଲପୁରର ବ୍ୟବସାୟୀ ପରାଗ ଅଗ୍ରୱାଲ କହିଛନ୍ତି,
ଏଇଟା ପ୍ରଥମ ଥର ପାଇଁ ଭାରତ ସରକାର ଗୋଟେ ପଦକ୍ଷେପ ନେଇଛେ, ବହୁତ ଆମେ ପ୍ରଶଂସା କରୁଛୁ। ଜନସାଧାରଣଙ୍କ ଲାଗି ପଦକ୍ଷେପ ନେଲେ ଏଠି ସିଧାସଳଖ ସବୁ ଜନତାକୁ ଫାଇଦା ହବ, ଉପଭୋକ୍ତାମାନଙ୍କୁ ଫାଇଦା ହବ, ବ୍ୟବସାୟୀରେ ବି ଏଟା ଗୋଟେ ବଡ଼ ପଦକ୍ଷେପ ନିଆଯାଇଛେ। ଗୋଟେ ଜିନିଷରେ ଆମକୁ 20-30%ର ବେନିଫିଟ୍ ବି ହଉଛେ। ଆଉ ଏ ବିଚାରଧାରା ଜନସାଧାରଣଙ୍କ ଲାଗି ବିଚାର କଲେ ତାଙ୍କର ଲାଗି ମୁଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛେ।
ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଉପଚାର ଆରମ୍ଭ ହୋଇଛି। ପୁରୀର ଅଧିଷ୍ଠିତ ଅଷ୍ଟଚଣ୍ଡୀଙ୍କଠାରୁ ଯାଜପୁରର ବିରଜା, କଟକର କଟକଚଣ୍ଡୀ ଓ ଗଡ଼ଚଣ୍ଡୀ, କାକଟପୁର ମଙ୍ଗଳା ଓ ଜଗତସିଂହପୁରରେ ବିରାଜିତ ମା ଶାରଳାଙ୍କ ପୀଠରେ ଘଟ ସ୍ଥାପନା ସହ ସ୍ୱତନ୍ତ୍ର ପୂଜାନୀତି ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ର ପୁରୀରେ ଗଜପତିଙ୍କ ଶ୍ରୀନଗରରେ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି। ଗଜପତି ମହାରାଜଙ୍କ ଶ୍ରୀହସ୍ତ ଛୁଆ, ଗୁଆ ଓ ନଡ଼ିଆ ରାଜଗୁରୁ ପୁରୋହିତଙ୍କୁ ପ୍ରଦାନ କରାଯାଇ ଷୋଳପୂଜା ବିଧି ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତିପୀଠଗୁଡ଼ିକ ଷୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଛି। ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ସ୍ତୋତ୍ରୀୟ ବ୍ରାହ୍ମଣ, ମୁକ୍ତିମଣ୍ଡଳ ଏବଂ ଶାସନ ବ୍ରାହ୍ମଣଙ୍କୁ ବରଣ କରିବା ସହ ବସ୍ତ୍ରଦାନ କରି ବିଭିନ୍ନ ପୀଠରେ ନିଯୁକ୍ତି କରିଛନ୍ତି। ଆଶ୍ୱିନ ମାସ କୃଷ୍ଣପକ୍ଷଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଏହି ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିରରେ ମା' ବିମଳାଙ୍କ ପୀଠରେ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ଷୋଡ଼ଶ ପୂଜାବିଧି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣକାଳୀ ଅଲାମ ଚଣ୍ଡୀ ଓ ପଞ୍ଚମୁଖୀ ପୀଠରେ ଷୋଳ ପୂଜା ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପନୀତି ପରେ ଭଣ୍ଡାରଘରୁ ମା' ଦୁର୍ଗାଙ୍କର ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରାଯାଇ ସହସ୍ରା କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲା କଣ୍ଟିଲ ନୀଳମାଧବଙ୍କ ପୀଠରେ ଷୋଡ଼ଶ ଦିନାତ୍ମକ ଦୁର୍ଗା ମାଧବ ପୂଜା ଆରମ୍ଭ ହୋଇଛି। ନୀଳମାଧବଙ୍କ ପାର୍ଶ୍ୱ ଠାକୁରାଣୀ ମା' ବିମଳାଙ୍କୁ ସହସ୍ର କୁମ୍ଭରେ ମହାସ୍ନାନ କରାଯିବା ସହ ଖଣ୍ଡା ପୂଜା ଅନୁଷ୍ଠିତ ହୋଇଛି। ସେହିପରି ଖଣ୍ଡପଡ଼ା, ରଣପୁର ଆଦି ବିଭିନ୍ନ ସ୍ଥାନରେ ଶକ୍ତିପୀଠଗୁଡ଼ିକରେ ଏହି ଷୋଳପୂଜା ଆରମ୍ଭ ହୋଇଛି। ବୌଦ୍ଧ ଜିଲ୍ଲାର ଶକ୍ତିପୀଠ ପୁରୁଣା କଟକଠାରେ ମା' ଭୈରବୀଙ୍କ ଷୋଳପୂଜା ନୀତି ସହ ଖଣ୍ଡାବସା ପର୍ବ ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀ ଏବଂ ଅନ୍ୟାନ୍ୟ ଦେବୀପୀଠଗୁଡ଼ିକରେ ଆଜିଠାରୁ ଷୋଳପୂଜା ଆରମ୍ଭ ହୋଇଛି। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 17 ତାରିଖରୁ ଅକ୍ଟୋବର 2 ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନାରୀମାନଙ୍କୁ ସଶକ୍ତ କରାଯିବ। ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ପୁଅ ଜିଉନ୍ତିଆ ଓଷା ତଥା ଦ୍ୱିତୀ ବାମନଙ୍କ ପୂଜା ସୁବର୍ଣ୍ଣପୁର, ଦେବଗଡ଼ ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଦିବ୍ୟାଙ୍ଗମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ସକ୍ଷମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପାଇକ ଅନ୍ତରଡ଼ା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପଦ୍ମପୁର ଆର୍ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାମାଜିକ ଗଣମାଧ୍ୟମ ଓ ସାଇବର ଆଇନ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଶୁଣାଣିର ପରବର୍ତ୍ତୀ ତାରିଖ ବିଷୟରେ ପୂର୍ବରୁ ସୂଚନା ଦିଆଯିବ ବୋଲି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାର 16 ପଞ୍ଚାୟତରେ ହର୍ ଘର୍ ନଲ୍ ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କଲେ ରାଜସ୍ୱ ମନ୍ତ୍ରୀ। ଅଧାରୁ ପାଠ ଛାଡ଼ୁଥିବା ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ନିଆଯାଉଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରେ ଅନୁଷ୍ଠିତ ହେଲା ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଏବଂ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।